ମୋ ନାଁ କ୍ରିତିକା ପ୍ରିୟଦର୍ଶିନୀ, ମୁଁ 66 ନମ୍ବର ୱାର୍ଡ ବରବାରି ନଗର ରଘୁନାଥ ନଗରରୁ କହୁଛି। ଆମର ଏଠି ଡ୍ରେନ୍ର ଅସୁବିଧା ରହୁଛି, ଡ୍ରେନ୍ ଠିକ୍ ସେ ସଫା ବି ହେଇପାରୁନି। ଡ୍ରେନ୍ ଉପରେ ସମସ୍ତେ ଘର କରିକି ରହିଛନ୍ତି, ଠିକ୍ ସେ ଡ୍ରେନ୍ ସଫା ବି ହେଇପାରୁନି। ଅଳିଆ ମଳିଆ ପୋକ ଜୋକ ସବୁ ଚାରିଆଡେ ବୁଲୁଛନ୍ତି, ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ହଉଛି। ବର୍ଷା ଦିନେ ପାଣି ଓଭରଫ୍ଲୋ କରିକି ବାହାରକୁ ବାହାରି ଆସୁଛି। ଦୟାକରି ତା ପାଇଁ ଯଦି କିଛି ପଦକ୍ଷେପ ନିଅନ୍ତେ ତାହେଲେ ଆମେ ଚିର ଉପକୃତ ହୁଅନ୍ତୁ।